ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ. ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ. ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ. ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ. ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି. ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960ର ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୁଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ବେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗଦେବେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମ୍କୁ 3 ଦିନିଆ ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ୍ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ବାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲ୍ରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ୍ ଏବଂ ହେଜବୁଲା ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ 16 ତାରିଖରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ଆକ୍ରମଣ ଓ ପ୍ରତି ଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେ ଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଙ୍ଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଷ୍ଣନା କରିଥିବାବେଳେ କ୍ଷେପଣାସ୍ତ ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଙ୍ଘନ ବୋଲି ଇରାନ୍ ଅଭିଯୋଗ କରିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ 1 ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା। ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଆପ୍ରେ ଲଗ୍ଇନ୍ କରିପାରିବେ।